ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ପୁରୀ ଶ୍ରୀକ୍ଷେତ୍ରନୁ ଶ୍ରୀଜୀଉମାନଙ୍କ ରଥ ବାହୁଡ଼ା ଯାତ୍ରା ଥି ଶ୍ରୀମନ୍ଦିର ସିଂହଦ୍ୱାର ଆଗାଡ଼େ ପହଞ୍ଚିଛେ। ଗଲାକାଲି ମହାପୁରୁମାନଙ୍କର ପହଣ୍ଡିନୁ ନେଇକରି ସବୁ ନୀତିକାନ୍ତି ସୁରୁଖୁରୁତି ହୋଇଥିଲା। ଫିର୍ଲା ବାଟେ ମାଉସୀମାନଙ୍କର ହାତୁ ମହାପ୍ରଭୁ ପୋଡ଼ପିଠା ଖାଇଥିଲେ ଆଉ ଲକ୍ଷ୍ମୀନାରାୟଣ ଭେଟ ନୀତି ହୋଇଥିଲା। ଆଇବାକାଲ ହରିଶୟନ ଏକାଦଶୀ ତିଥିତି ରଥାରୂଢ଼ ଶ୍ରୀଜୀଉମାନଙ୍କର ସୁନାବେଶ ହେବା। ଗୁରୁବାର ଦିନ ରଥଥି ଅଧରପଣା ନୀତି ଆର୍ ଶୁକ୍ରବାର ଦିନ ଉପରବେଲା ମହାପୁରୁମାନେ ନୀଳାଦ୍ରି ବିଜେ କରବେ। ଭକ୍ତମାନେ ଯେନ୍ତା ଶ୍ରୀଜୀଉମାନଙ୍କର ଅଧରପଣା ନୀତି ଆର୍ ସୁନାବେଶ ଦର୍ଶନ କରିପାରିବେ, ହେଥିଲାଗି ରେଲବାଇ ତରଫ 76ଟା ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ପହିଲା ଥର ଲାଗି ରାଜ୍ୟର ପାଖାପାଖି ସବୁ ଜିଲ୍ଲାନୁ ସ୍ୱତନ୍ତ୍ର ଟ୍ରେନ୍ମାନ ଚାଲବା। ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣିକେ ଖାଲି ଭୁବନେଶ୍ୱରନୁ ସୀମିତ ନାଇଁ ରଖିକରି ଆଇବା ଦିନେ ରାଜସ୍ୱ ଡିଭିଜନ ସ୍ତରନ ଭିଲ୍ ଅଭିଯୋଗ ଶୁଣାଣି କରବାରକେ ବିଚାର କରାଯାଉଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲି ଭୁବନେଶ୍ୱରନୁ ଅଭିଯୋଗ ଶୁଣାଣି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ ଯେ ରାଜ୍ୟର ଲୋକ ନ୍ୟାୟ ଦେବାର ଉପରେ ତାଙ୍କର ସରକାର ପ୍ରାଥମିକତା ଦେଉଛନ୍। ସେ ନିଜେ ଆର୍ ତାଙ୍କର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଉପସ୍ଥିତ ରହିକରି ଲୋକମାନଙ୍କର ଅଭିଯୋଗ ଶୁଣବାର ସହିତ ହେତାର ତୁର୍ତ୍ତି ସମାଧାନ ଲାଗି ପଦକ୍ଷେପ ନିଆଯାଉଛି। ଏଥିରେ ଲୋକ ତୁର୍ତ୍ତି ନ୍ୟାୟ ଦେବାରଟା ସମ୍ଭବ ହୋଇପାରୁଛେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ରାଜ୍ୟ ଭିନ୍ନକ୍ଷମମାନଙ୍କ ଲାଗି ରହିଥିବାର ଯୋଜନାମାନ ଯେନ୍ତା ସହଜ ଭାବେ ମିଳିପାରବା ହେତାର ଉପରେ ରାଜ୍ୟ ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜୋର୍ ଦେଇଛନ୍। ଗଲାକାଲି ଭୁବନେଶ୍ୱର ବିଭାଗର ଗୋଟିଏ ସମୀକ୍ଷା ବୈଠକଥି ମନ୍ତ୍ରୀ ଶ୍ରୀ ଗଣ୍ଡ ଉଚ୍ଚଶିକ୍ଷା ଆଉ ରୋଜଗାର ଦିଗେ ଆଇନ ଅନୁସାରେ ଭିନ୍ନକ୍ଷମମାନଙ୍କ ଲାଗି ସଂରକ୍ଷଣ, ବ୍ଲକ ସ୍ତରନୁ ଭିନ୍ନକ୍ଷମ ମିତ୍ର ଚୟନ, ବିନା ସୁଧନ ଋଣ ଆର୍ ଆନ୍ତଃ ଭିନ୍ନକ୍ଷମ ବିବାହଥି ପ୍ରୋହାହନ ରାଶି ଦେବାର ବାକି ବ୍ୟବସ୍ଥା ଯେନ୍ତା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରବା ସେ ଦିଗେ ଅଧିକାରୀମାନେ ପଦକ୍ଷେପ ନେବାରକେ ପରାମର୍ଶ ଦେଇଥିଲେ। ସମ୍ବଲପୁରର ମହାନଦୀଥି ଅଯୋଧ୍ୟା ସରୋବରକେ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟଥି ବିକଶିତ କରବାର ଲାଗି ସମ୍ବଲପୁରର ସାଂସଦ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିକରି ଅନୁରୋଧ କରିଛନ୍। ଅଯୋଧ୍ୟା ସରୋବରକେ ଆଧୁନିକ ଜ୍ଞାନକୌଶଳ ଜରିଏ ପୁନରୁଦ୍ଧାର କରିକରି ରିଭରଫ୍ରଣ୍ଟନ 7 କିଲୋମିଟର ଲମ୍ବା ଜଳାଶୟ ତିଆରି କରବାର ଦରକାର ଅଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କର ଚିଠିଥି ଦର୍ଶାଇଛନ୍। ଇତାର ସାଙ୍ଗେ ଅଯୋଧ୍ୟା ସରୋବରନୁ ପଡ଼ୁଥିବା ସହର ସବୁ ନାଲାଥି ସ୍ଲୁଇସ୍ର ବ୍ୟବସ୍ଥା କରାଯାଇପାରବା ବୋଲି ଚିଠିଥି ଦର୍ଶାଯାଇଛି। ଦେଶେ ଗଲା 1 ତାରିଖନୁ ନୂଆ ଫୌଜଦାରୀ ଆଇନ ଲାଗୁ ହୋଇଥିବାର ବେଳେ ହେବାବ୍ଦେ ଓଡ଼ିଶା ହାଇକୋର୍ଟ ତରଫ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ନୂଆ ଫୌଜଦାରୀ ଆଇନକେ ନଜରଥି ରଖିକରି ଓଡ଼ିଶା ହାଇକୋର୍ଟ ରୁଲ୍ସଥି ସଂଶୋଧନ କରାଯାଇଛି। ଏତକର ହେତାକେ ରୁଲ୍ସ ଅଫ୍ ହାଇକୋର୍ଟ ଅଫ୍ ଓଡ଼ିଶା ବୋଲି କୁହାଯିବା। ହେ ଅନୁସାରେ ରାଜ୍ୟ ଭାରତୀୟ ପିଙ୍ଗଲ କୋର୍ଟ ଜାଗାନ ଭାରତୀୟ ନ୍ୟାୟ ସଂହିତା ଫୌଜଦାରୀ ଦଣ୍ଡବିଧି ଜାଗାନ ଭାରତୀୟ ନାଗରିକ ସଂହିତା ଆର୍ ଏଭିଡେନ୍ସ ଆକ୍ଟ ବଦଲା ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ ହେବା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫ ଜାତୀୟ ଶିକ୍ଷକ ପୁରସ୍କାର 2024ର ଆବେଦନ ତାରିଖ ବଢ଼ାଯାଇଛି। ଏହି ପୁରସ୍କାର ଲାଗି ଆଇବା 18 ତାରିଖ ତକ୍ ଆବେଦନ କରାଯାଇପାରବା। ଏଣୁ ଜଣାଇ ଦିଆଯାଇପାରେ ଯେ ଗଲା ଜୁନ୍ ମାସ 27 ତାରିଖନୁ ମୂଲ ହୋଇଥିବାର ଏହି ଆବେଦନ ପ୍ରକ୍ରିୟା ଆଜି ଶେଷ ହେବାରକେ ଥିଲା। ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ତରଫ ଜାତୀୟ ସେବା ଯୋଜନା ଏନ୍ଏସ୍ଏସ୍ ଜରିଏ ମୋ ନାଥି ଗଛଟେ ଅଭିଯାନଥି ସାରା ରାଜ୍ୟ 5 ଲକ୍ଷ ଚାରା ଲଗାଯାଉଛି। ହେଥିଲାଗି ଗଲାକାଲି ଭୁବନେଶ୍ୱର ଜୟଦେବ ଭବନରୁ ଗୋଟିଏ ପରାମର୍ଶ କାର୍ଯ୍ୟକ୍ରମଥି ଲକ୍ଷ୍ୟ ହାସଲ ଉପରେ ଜୋର୍ ଦିଆଯାଇଛି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଗଲାକାଲି ଖିଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରନୁ ଅକସ୍ମାତ୍ ପହଞ୍ଚିକରି ସେନୁ ଦରକାର ଅନୁସାରେ ଡାକ୍ତର ଆର୍ କର୍ମଚାରୀ ନାଇଥିବାର ଦେଖିଥିଲେ। ସେନୁ ଦରକାର ଅନୁସାରେ ଡାକ୍ତର ନିଯୁକ୍ତି କରବାର ଲାଗି ବିଧାୟକ ଶ୍ରୀ ହରିପାଲ ଦାବି ରଖିଥିଲେ। ସମ୍ବଲପୁର ଜିଲ୍ଲା ଧନକୋଡ଼ା ବ୍ଲକ ଇଲାକାର କଲାମାଟି ଗାଁ ଗୋଟିଏ ଟ୍ରକ୍ ସ୍କୁଟିକେ ଧକ୍କା ଦେବାରୁ ଜଣେ 13 ବର୍ଷର ବୟସର ପିଲା ଜୀବନ ଯାଇଛି। ମୁଡ଼େ ଆଘାତ ସାଙ୍ଗେ ବୁର୍ଲା ଡାକ୍ତରଖାନାଥି ଚିକିତ୍ସା ଦେଉଥିବାର ଅବସ୍ଥାନୁ ତାଙ୍କର ମୃତ୍ୟୁ ହୋଇଥିଲା। ସେ ସମ୍ବଲପୁର ସହର ଗୋପାଲମାଲ ଇଲାକାର ବାସିନ୍ଦା ଆର୍ କଲାମାଟିକେ ତାଙ୍କର ଅଜା ଘରକେ ଯାଇଥିବାର ଜଣାପଡ଼ିଛି। ରାଜ୍ୟ ଖରିଫ ଧାନ ବିକ୍ରି ଲାଗି ଚାଷୀ ପଞ୍ଜିକରଣ ମୂଲ ହୋଇଛି। ଚାଷୀ ପଞ୍ଜିକରଣ ଆଇବା 16 ମାସର 16 ତାରିଖ ତକ୍ ଚାଲବା। ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଆଉ ପାଣି ପଞ୍ଚାୟତନୁ ଧାରିଜ ଫର୍ମଥି ପଞ୍ଜିକରଣ କରିପାରିବେ। ସମବାୟ ବିଭାଗର ୱେବ୍ସାଇଟ୍ www.foododisha.in ନଭିଲ୍ ପଞ୍ଜିକରଣ ଫର୍ମ ମିଳୁଛେ। ଭାଗ ଚାଷୀମାନେ ଭିଲ୍ ପଞ୍ଜିକରଣ ପ୍ରକ୍ରିୟାଥି ସାମିଲ ହୋଇପାରିବେ। ହେଲ୍ପଲାଇନ୍ ନମ୍ଘର 1967 ଚାଷୀମାନେ ଅତ୍କା ସୂଚନା ପାଇପାରିବେ ବୋଲି ସମବାୟ ବିଭାଗ ତରଫ କୁହାଯାଇଛି। ବଙ୍ଗୋପସାଗରନୁ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ବର୍ଷା ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ କୁହାଯାଇଛି। ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ନୂଆପଡ଼ା ଆର୍ କଲାହାଣ୍ଡି ଜିଲ୍ଲା ସହିତ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କୁ ବର୍ଷା ହୋଇପାରେ। ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।